ବ୍ରହ୍ମାଦି ମିଳିଣ ସର୍ବେ କରନ୍ତି ବିଚାର ମର୍ତ୍ତ୍ୟପୁରେ ରଘୁନାଥ ଜନ୍ମ ହୋଇଲେ ବୈକୁଣ୍ଠ ଶୂନ୍ୟ କରି ଅଯୋଧ୍ୟା ରହିଲେ ପୃଥ୍ୱୀ ଭାର ନାଶ କରି ମାରି ରାବଣକୁ ଐଶ୍ୱର୍ଯ୍ୟେ ମଜିଣ ନଇଲେ ବୈକୁଣ୍ଠକୁ ଏବେ ଅମରାଦି ଅମ୍ଭେ କି ବୁଦ୍ଧି କରିବା ଶ୍ରୀରାମଙ୍କୁ ବୈକୁଣ୍ଠକୁ କେମନ୍ତେ ଆଣିବା ଏଗାର ସହସ୍ର ବର୍ଷ ହେଲା ଧାମ ଶୂନ୍ୟ କି ବୁଦ୍ଧି କରିବା କହେ ସଦା ଶିବହୀନ କୋମଳ ବଚନ ଯେ କହନ୍ତି ବେଦବର ଆବର ବଚନ ତୁମ୍ଭେ ଶୁଣ ସର୍ବସୁର ଚାଲ ସର୍ବେ ମିଳି ବାକ୍ୟ ଦେବୀଙ୍କି କହିବା ପ୍ରସନ୍ନ କରାଇ ମର୍ତ୍ତ୍ୟପୁରକୁ ପେଶିବା ସେ ଯାଇ ଅଯୋଧ୍ୟାକୁ ଶ୍ରୀରାମ କଣ୍ଠେ ବସି ଦୁର୍ବୁଦ୍ଧି ହେଲେ ଛାଡ଼ିବେ ସୀତା ଶୁଭ୍ର କେଶି ଲକ୍ଷ୍ମୀ ଯେବେ ନ ଆସିବେ ବୈକୁଣ୍ଠ ଭୁବନ କେବେ ହେ ଅଯୋଧ୍ୟା ନ ଛାଡ଼ିବେ ରଘୁନାନ ସେହି ବିଚାରକୁ ମୂଳ କର ସର୍ବସୁରେ କହେ ସଦା ଶିବ ଆସ କହିବା ସତ୍ୱରେ ଏତେ ପାଞ୍ଚି ସର୍ବ ଦେବେ ତହୁଁ ଚଳିଗଲେ ବାକ୍ୟ ଦେବୀଙ୍କ ଛାମୁରେ ପ୍ରବେଶ ହୋଇଲେ ଦେଖି ସମ୍ଭାବନା କରି ଜଗତ ଜନନୀ ପୁଛନ୍ତି ସକଳ ଦେବ ଶୁଣ ମୋର ବାଣୀ କି ନିମନ୍ତେ ଆଗମନ ଆମ୍ଭର ଭୁବନ ସଂଶୟ ଫିଟାଇ କହ ଆନନ୍ଦିତ ମନ କହିବା କଥା ମୁଁ ନ କରିବି ଆନ ସଦା ଶିବ କହେ ହୁ ବଚନ ପ୍ରମାଣ ବିରଞ୍ଚି କହନ୍ତି ତୁମ୍ଭେ ଶୁଣ ଜଗନ୍ମାତ ମର୍ତ୍ତ୍ୟପୁରେ ଜନ୍ମ ହୋଇଲେ ରଘୁନାଥ ପୃଥ୍ୱୀ ଭାର ଉଶ୍ୱାସୀ ରାବଣ କଲେ ନାଶ ତ୍ରେତା ଯୁଗ ହିଁ ଆସୀଣ ହୋଇଗଲା ଶେଷ ମର୍ତ୍ତ୍ୟରେ ରହିଲେ ନିଜ ଧାମ ଶୂନ୍ୟ କରି ଅସୁନ୍ଦର ଦିଶୁ ଅଛି ବୈକୁଣ୍ଠ ପୁରୀ ଏହି କଥା ଦେବତାଙ୍କୁ ଲାଗିଲା ଯେ ଭାରି ଏ ଲଜ୍ଜା ସମୁଦ୍ରରୁ କରିବ ତୁମ୍ଭେ ପାରି ତୁମ୍ଭେ ଯାଇ ଶ୍ରୀରାମଙ୍କ କଣ୍ଠେ ବି ଯେ କର ଉପାୟ କରି ଜାନକୀ କରାଅ ଅନ୍ତର ସୀତାଙ୍କ ବିଚ୍ଛେଦ ହେଲେ ଶ୍ରୀରାମ ଆସିବେ ସ୍ୱର୍ଗରେ ସମସ୍ତ ଦେବେ ନିଶ୍ଚିନ୍ତେ ରହିବେ ଏଥିପାଇଁ ସର୍ବଦେବ କହୁଛୁ ତୁମ୍ଭଙ୍କୁ କହେ ସଦା ଶିବ ବିଜେ କର ଅଯୋଧ୍ୟାକୁ ଶୁଣି ବାକ୍ୟ ଦେବୀ ହୃଷ୍ଟ ହେଲେ ସମସ୍ତ ଦେବତାଙ୍କୁ ମେଲାଣି କରିଦେଲେ ପରମ ମଙ୍ଗଳା ବିଜେ କଲେ ଅଯୋଧ୍ୟାରେ ପ୍ରବେଶ ହୋଇଲେ ଯାଇ ଶ୍ରୀରାମ କଣ୍ଠରେ ଯେଉଁ ବାକ୍ୟ ଦେବୀ କଣ୍ଠେ ହୋଇଲେ ପ୍ରବେଶ ସୀତାଙ୍କ ଠାରେ ଶ୍ରୀରାମ ହୋଇଲେ ବିରସ ଚଳିତ ହେଲା ବିଷ ହେଲା ସୁଖ ଭଲ କଥା ମାନ ଦେବ ଘଟ ସୂତ୍ରକୁ କେ ଆନ କରିବ ଦେହ ବହି ଦେବ ତଦି ଅସୁର ମାନବ ଯେତେବେଳେ ଯେଉଁ ଯୋଗ ଭୋଗ ସେ ହୁଅଇ କାହାରି ବେଳେ ସେ କଥା ଅନ୍ୟଥା ନୁହଇ ଏବେ ଧାତା ବିଚାରିଲା ସୀତାଙ୍କୁ କଷଣ ବୋଲେ ସଦାଶିବ ତାହାକେ କରିବ ଆନ ଏଠୁ ଅନନ୍ତରେ ଶୁଣ ଦେବ କୁଟ ବିଧି ସୀତାଙ୍କ ମନେ ପ୍ରବେଶ ହୋଇଲା ଦୁର୍ବୁଦ୍ଧି ମନେ ବିଚାରନ୍ତି ମୋର ବାଳୁତ କାଳର ଋଷି ସୂତା ମିତ୍ର ହୋଇଥିଲେ ମୋ ସଙ୍ଗର ପ୍ରାଣ ଅଧିକ ହୋଇଣ ହୋଇଥିଲେ ସଖୀ ସେମାନେ ମନ ମଧ୍ୟରେ ହୋଇଥିବେ ଦୁଃଖୀ ଚଉଦ ବରଷ ବନେ ଦୁଃଖୀ ହୋଇଥିଲି ରାଜ୍ୟକୁ ଆସି ତାଙ୍କୁ ଶଙ୍ଖଳି ନ ପାରିଲି ଶ୍ରୀରାମଙ୍କ ଛାମୁରେଟି ଆଜି ମୁଁ ଜଣାଇ କହେ ସଦାଶିବ ତାଙ୍କୁ ଶଙ୍ଖଳି ବି ଯାଇ ଏ ସମୟ ରାମ ଯାଇ ହୋଇଲେ ପ୍ରବେଶ ଦେଖିଲେ ଶ୍ରୀରାମ ସୀତା ଶ୍ରୀମୁଖ ବିରସ ପଚାରନ୍ତି ପ୍ରାଣ ପ୍ରିୟେ ଶୁଣ ମୋର ବାଣୀ କେଉଁ କଥା ପାଇଁ ତୁମ୍ଭ ମନରେ ଭାଳେଣି କହ ଆମ୍ଭଙ୍କୁ ମନରୁ ସଂଶୟ ପିଟାଇ ଯାହା ମାଗିବ ତୁମ୍ଭଙ୍କୁ ଦେବି ମୁଁ ଅଣାଇ ତୁମ୍ଭେ ମୋର ପ୍ରାଣରୁ ଅଧିକ ଚନ୍ଦ୍ର ମୁହିଁ କହେ ସଦାଶିବ ଦେବା ତତ୍କାଳେ ଗଣାଇ ରାମବାଣୀ ଶୁଣି ସୀତା ଆନନ୍ଦ ହୋଇଲେ ସଜ ସରଜ ଚରଣେ ପ୍ରଣାମ କରିଲେ ବୋଲନ୍ତି ଭୋସ୍ୱାମୀ ଶୁଣ ମୋ ବାଲ୍ୟ କାଳରେ ଋଷି ସୁତା ସଖୀ ହୋଇଥିଲେ ମୋ ସଙ୍ଗରେ ସେମାନେ ବନ ମଧ୍ୟରେ ହୋଇଥିବେ ଦୁଃଖୀ ବୃକ୍ଷ ବକଳ ପିନ୍ଧିଣ ଫଳ ମୂଳ ଭକ୍ଷୀ ଆଜି ମୋର ମନରେ ପଡ଼ିଛି ତାଙ୍କ କଥା ତେଣୁ କରି ହୃଦୟକୁ ଲାଗୁଅଛି ବ୍ୟଥା ଯାଇ କରିବି ଦର୍ଶନ ସନ୍ତୋଷ କରିବି ଦେଇ ବସନ ଭୂଷଣ ଲକ୍ଷ୍ମଣ ହିଁ ସଙ୍ଗତରେ ଯିବେ ମୋତେ ଘେନି ଦେଖାଇ ଆସିବେ ମୋତେ ସକଳ ସଜନୀ ଚାରିଦିନରୁ ଅଧିକ ନ ରହିବି ତହିଁ ମୋହଠାରେ କୃପା କର ପ୍ରଭୁର ଗୋସାଇଁ ରଘୁନାଥ ସନମତ କଲେ ଦିନ ଦୁଇ ରହିଯିବ ସଦାଶିବ ବୋଲେ ମନେ ବିଚାରନ୍ତି ବସି ଶ୍ରୀ ରଘୁନନ୍ଦନ ଭୋମନ୍ଦ ଦୈବ ତୁହି କେଡ଼େ ଦାରୁଣ ହେ ବାଳକ ବୁଦ୍ଧି ତୋହର ବିଚାର ନାହିଁ ମୋ କର୍ମେ ଏହା ଲେଖିଥିଲୁଟି ବିହି ଯେ ରାଜକୁଳେ ମୋତେ ତୁହି ଜନମ ଦେଲୁ ଅବିଚାର କରି ଏତେ କଷ୍ଟ ବିହିଲୁ ଯେ रात्र शेषे अभिषेक हंती राज्य रे चौद बरस बास देलु बनरे जे तहु पुणी जान किंकि रावण नेला लंका भुवन रे बंदी करी रखिला जे बनरे मु पाई अछि जेते कसण मोर बिनु से कष्ट के न जाने आन जे एबे त जानकी कहु छंती ए बाणी की जोग घटाउछु कमल जनी जे जानकी जेबे की जीव एका छाड़ीण केमंत प्रकारे मु बंचीबि दिन जे कि विचार करी अछु तु जानु ताहा कहिला शिव गीत रसरे हाहे कहिला शिव गीत रसरे हाहे कहिला शिव गीत रसरे हाहे
क्रोधवचन मते जे कहिलु तू
पाहिले प्रातरु पचारिबु दाण्डे दोचारि बोइले घरे न रखिबु दण्डे बड़ जाति श्रेष्ठ तोते जानन्ति समस्त रात्र अधे गंजु अछु होइन गुरस्त रघुनाथ अटन्ति ए पृथ्वी रूप बर अकलंक सूर्य वंश जानन्ति संसार तांको पाट महादेई जनक सीता कमलिनी ताहं पूजे चंदा